ଆକାଶରେ ଟିକେ ଟିକେ ତାରାଙ୍କ ମେଳରେ ଚୁପି ଚୁପି ଜହ୍ନ ଆସୁଛି। ଏସବୁକୁ ଏକେଲା ନିରବରେ ଛାତ ଉପରେ ଚାହିଁ ରହିଛି ଜହ୍ନ ବେହେରା। ଉଦାସ ଉଦାସ ଲାଗୁଛି ତାକୁ, କାହା ପାଖରେ ବାଣ୍ଟିବା ସେ ନିଜର ଅନ୍ତରଙ୍ଗ ମୁହୂର୍ତ୍ତ ସବୁକୁ। ସାଙ୍ଗ ଚମକି ଥିଲା ଯେ ଏଇ ଆଷାଢ଼ରେ ଘୋ ଘୋ ବର୍ଷାରେ ତା ବାପା ତାକୁ ହାତକୁ ଦିହାତ କରିଦେଲେ। ହୁଏତ ଆଉ କିଛି ଦିନ ଡେରି ହେଇଥାନ୍ତା, ଘରେ ଜାଣିଗଲେ ଚୁମକି କାଳେ କାହାକୁ ଭଲ ପାଉଛି। ବାସ୍, ତଳ ଅଞ୍ଚଳ ସାନ ମଛୁଆ ଗାଁରେ ବନ୍ଧୁବାନ୍ଧବ ସମ୍ପର୍କୀୟ ନଖିଆ ସାଥିରେ ହାତକୁ ହାତ ଛନ୍ଦିଦେଲେ। କ'ଣ ଦେଖାଯାଉଛି ସେ ଟୋକାଟା, ଛି, ଝାମ୍ପୁର ଝାମ୍ପୁର ବାଳ, ଝିଅଙ୍କ ଭଳିଆ ପାନ ମେଞ୍ଚେ ପାଟିରେ ଜାକୁଛି ଯେ ଦାନ୍ତଗୁଡ଼ା ପୁରା ନାଲି ଟକ୍ ଟକ୍। ମଦ ବି ପିଉଥିବ କି କ'ଣ, ଆଖିଗୁଡ଼ା ବି ନାଲି ଦିଶୁଛି। ହେଲେ ଚୁମକିଟା ଧୋବ ଫର ଫର କାଣ୍ଟି ବଗ ପରି ସୁଦୁ କଣ୍ଢେଇଟିଏ, ଛି ଛି ଛି, ଏ ବାପା ମାଆଙ୍କ ଆଖିକୁ ରୁଚିଲା କେମିତି। ଛାଡ଼, କ'ଣ ବା କରାଯାଇପାରେ, ଝିଅଙ୍କ ଜୀବନ ତ ଏମିତି, ଜନ୍ମ ହଉ ହଉ ପରିବାର ଲୋକ ତାକୁ ବୋଝ ଭାବନ୍ତି। ପିଲାଟି ବେଳୁ ବାପା ମା ଭାଇଙ୍କ କଥା ମାନି ସେ ନିଜର ସ୍ୱପ୍ନକୁ କଭର ଦେଇଦିଏ, ଆଉ କା ହାତ ଧରି ପରଘରକୁ ଯାଏ, ଆଉ ସେଠି ଦାସୀ ପରି ଖଟି ଖଟି ପିଲା ଛୁଆ ସ୍ୱାମୀ ଦିଅର ନଣନ୍ଦ ଶାଶୁ ଆଉ ଶ୍ୱଶୁରଙ୍କ ପାଇଁ ସେ ନିଜକୁ ଭୁଲିଯାଏ। ଛାଡ଼, ସ୍ୱପ୍ନଟିଏ ଯେଉଁଠି ସତ ହେବନି ସେଠି ଜୀବନକୁ ବି ଜିଇଁବାକୁ ଡର ଲାଗେ। ଏତିକି ଭାବିବା ଭିତରେ ବୋଉ ଡାକ ପକେଇଲେ ଜହ୍ନକୁ, ଏ ମା, ଏ ଛାତ ଉପରେ ପଳେଇଆ, କାକର ପଡ଼ିବଣି ବୋଧେ, ଏଣେ କାଲି ତୋର ନିର୍ବନ୍ଧ ପରା, ଏତେ ରାତି ଯାଏ ଚାହିଁଲେ ଉଠିବୁ କେମିତି। ଜହ୍ନ ଭାବିଲା, ଦୁଇଟି ପା ଲୁହ ଢାଳିଥିଲେ କାଳେ ଦୁଃଖ କମିଯିବ, କିନ୍ତୁ ସେମିତି କିଛି କରିପାରିଲାନି ସେ। ଜଗାକୁ କଥା ଦେଇଥିଲା ଜହ୍ନ କେବଳ ଜଗାର, ସେ ଜଗାକୁ ତା ଆଖି କୋଣରେ ସପନ କରି ରଖିଛି, କାନ୍ଦିବ କେମିତି, କାଳେ ଲୁହ ହେଇ ଜଗା ବୋହିଯିବ। ଚୁମକି ଭଳି ବି ଜହ୍ନର ସ୍ୱପ୍ନ ଭାଙ୍ଗି ଯାଉଥିଲା। ଛାତରୁ ସିଡ଼ିରେ ଓହ୍ଲେଇଲା ବେଳେ ଆକାଶ ମଥାକୁ ଜହ୍ନ ଉଠିଯାଇଥିଲା। ଏବେ ଖୁବ୍ ଛୁରିବ ଆକାଶରେ ଥାଇ ଜହ୍ନ ଜହ୍ନ ବେହେରାକୁ। ଜହ୍ନକୁ ସମୟ ହେବ କି ନାହିଁ ଆଉ ଆକାଶକୁ ଚାହିଁବାକୁ। ଖୁସି ଲାଗୁଛି ଏବେ ବି ଜହ୍ନ ପ୍ରେମିକା ହେଇକି ଅଛି, ଥିବ ମଧ୍ୟ ଆଉ କାହାର ସ୍ତ୍ରୀ ବି ହେଲା ପରେ। ପ୍ରେମିକାଟିଏକୁ ପ୍ରେମ ଦେଇ ବଞ୍ଚେଇ ରଖିଥିବ ହୃଦୟରେ ଜହ୍ନ ବେହେରା। ଆକାଶରେ କିନ୍ତୁ ଜହ୍ନ ଏବେ ଖୁବ୍ ଏକେଲା।